26:15 ମଶା ଭୟଭୀତ ହେଲେ ତଥାପି ଈଶ୍ୱରଙ୍କ ଉପରେ ନିର୍ଭର କରି ମିଶରକୁ ଫେରିଗଲେ। ତାଙ୍କ ଭାଇ ହାରୁଣ ତାଙ୍କ ସଙ୍ଗରେ ଗଲେ। ସେମାନେ ରାଜାଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କୁହନ୍ତି, ମୋର ଲୋକମାନଙ୍କୁ ଯିବାକୁ ଦିଅ। କିନ୍ତୁ ରାଜା କହିଲେ, ମୁଁ ସଦାପ୍ରଭୁଙ୍କୁ ଜାଣିନାହିଁ, ପୁଣି ଇସ୍ରାଏଲଙ୍କୁ ଛାଡ଼ିବି ନାହିଁ। ପରମେଶ୍ୱର ମଶାଙ୍କୁ କହିଲେ, ହାରଣଙ୍କୁ କୁହ, ନିଜ ହାତର ଜଷ୍ଟି ରାଜାଙ୍କ ସମ୍ମୁଖରେ ତଳେ ପକାଇ ଦିଅ, ତହିଁରେ ତାହା ସର୍ପ ହେବ। ହାରଣ ସେହିପରି କଲେ। ରାଜା ଈଶ୍ୱରଙ୍କ ଶକ୍ତିକୁ ଦେଖିଲେ, ତଥାପି ଇସ୍ରାଏଲକୁ ଛାଡ଼ିଲେ ନାହିଁ। ତେଣୁ ପରମେଶ୍ୱର ପୁଣି ଅନେକ ଆଶ୍ଚର୍ଯ୍ୟକର୍ମ ସବୁ ମିଶର ଦେଶରେ ଘଟାଇଲେ। ସେ ସମଗ୍ର ମିଶର ଦେଶର ଜଳକୁ ରକ୍ତ କଲେ, ତେଣୁ ଲୋକମାନେ ପିଇବା ପାଇଁ ଜଳ ଖୋଜି ବୁଲିଲେ। ପୁଣି ପରମେଶ୍ୱର ବେଙ୍ଗ, ମାଛି, ପଙ୍ଗପାଳ ଓ ଶିଳା ବୃଷ୍ଟି କରି ବିଭିନ୍ନ ବିପଦ ଦେଶକୁ ପଠାଇଲେ। ଜନ୍ତୁ ସବୁ ମରିଗଲେ, ଲୋକମାନେ ପୀଡ଼ିତ ହେଲେ, ତଥାପି ମିଶରର ରାଜା ଇସ୍ରାଏଲ ଲୋକଙ୍କୁ ଛାଡ଼ିଲା ନାହିଁ।